तस्मै श्रीगुरवे नमः। श्रीचैतन्यमनोविष्टं स्थापितं येन भूतले स्वयं रूपकदामयं ददाति शोभदान्तिकं श्री हे कृष्णकरुणासिन्धो दीनबन्धो जगत्पते गोपीशभक्तकन्द राधाकन्द नमोऽस्तुते सप्तकाञ्चन गौराङ्गी राधे वृन्दावनेश्वरी विश्वभानुसुते देवी प्रणमामि हरिप्रिये मंशाकल्पतरुभ्यश्च कृपासिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। श्रीकृष्ण चैतन्य प्रभु नित्यानन्द श्री अद्वैत गदाधर शुभाशादि श्री गौर भक्तवृन्द हरे कृष्णा 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 हरे 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 राम 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 हरे। ॐ नमो भगवते वासुदेवाय।
मेडिकल कॉलेज संबलपुर छात्र छात्री वृंद अध्यापक अध्यापिका वृंद एवं समस्त कर्मकर्ता वृंद को आम अंतराष्ट्रीय कृष्ण भावना संघ बोर्ला केन्द्र तरफ आम आपरे कृतज्ञता प्रकाश करोटे सुजोग प्रदान कर राधाष्टमी तिथि राधा कथा कीर्तन करा सहित भगवान कथा कीर्तन कर तेणु सर्वप्रथमे मुझे मोर धन्यवाद अर्पण करुच्ची। तेरे ये राधा तत्व आपने सब विषय संगीत गान कर तेणु ये राधा तत्व आज आज तिथि राधारणी आसे ये भगवान शक्ति तेरे जेहेतु ये मेडिकल इनस्टिट्यूशन तेणु मेडिकल इनस्टिट्यूशन होती आम जो कथा कह मेडिकल साइंस कथा कह आम ईश्वर प्रतिष्ठा आचार्य श्रीमदेशी भक्तिवदान स्वयं प्रभुपाद महाराज कहते आम गुरुदेव श्रीमद भक्ति दामदर्शन महाराज जे कि जो वैज्ञानिक थे कैलिफोर्निया जो करुले पीएचडी करुले केमिस्ट्री से प्रभुपाद देखाई था तेनाली प्रभुपाद चाहते ये कृष्ण चेतना विज्ञान भगवत ज्ञान जो रही यू साधारण लोक मैं पाखे प्रकाश कर छात्र जो कथ रही कहुई कि वैज्ञानिक मैंने ग्रहण करेंगे ना तेनाली वैज्ञानिक भितर से कहना से आदेश देते से आम इनट्यूशन कराई जो आप निकट रही सैपुर निकट में जो इस्कन केन्द्र रही 2006 गुरुदेव से स्थापन करते निश्चित भाव में जिते सब मेडिकल इनट्यूट भक्ति वेदांत इनट्यूट कह भक्ति वेदांत ज्ञान दिज्व वेदर अंत आप मेडिकल सैंस कहींपरिया नहीं आम मानते अंत पाईल मेडिकल नलेज आप गवेषणा चली कि आम अंत पाई आर आ गवेषणा दरकार सबकि ज्ञान आम पाखे रही सबकि ज्ञान जहाँ अच्छे ये ज्ञान सब प्रदान करगवगीत भगवान कहले सर्वस्थान हृदय मत स्मृति ज्ञान अपमनम च भगवान भगवदगीता 15 अध्याय 15 श्लोक क्या कहते समस्त हृदय भगवान रही भगवान ज्ञान आसूची स्मृति आसूची विस्मृति आसूची सबकि ज्ञान जिते ज्ञान रही जगत में अनेक प्रकार ज्ञान रही कि परमार्थ ज्ञान खूब क्वचित आम पाइबा परमार्थ ज्ञान प्राय लोक मैं ना तेणु आपने बहुत भाग्यवान जो परमार्थ ज्ञान विषय में आग्रह प्रकाश कर विषय किसी आम रक्षकांत सार से आम बहुत भी जानती तेणु ये जो परमार्थ ज्ञान आम भौतिक जगत जिते ज्ञान अच्छी आप गवेषण जिते ज्ञान प्राप्त हे 100 कोटी वर्ष पर जो प्राप्त नईपर आम से ज्ञान आपरू ब्रह्मा ज्ञान प्रदान कर भगवान को जानवे सब किसी जान ज्ञान प्राप्त होस्मिन विज्ञात सर्व एवं विज्ञात भवती जहाँ को जानले आम सब किसी जापर तेणु ब्रह्मा ब्रह्म संहित से क्या कहले पंथास्तु कोटिशतवत्सर संप्रगम्य वायुरथापि मनसो मुनिकुंभवान सोप्य सिद्ध प्रपद्य सिंह अभिचिंत तत्व गोविंद मादिपुरुषं तमं भजामि 100 कोटी वर्ष धरी आप जिते गवेषणा करूँ जिते उन्नत टेक्नोलोजी बाहर करूँ किंतु से तत्व को प्रवेश करें ना पादपद छुई पारे ना ये गवेषणा मध्यम से ही गोविंद को भजन करुच्ची ब्रह्म संहित ब्रह्मा संहिता कहते तेणु आमर अनेक प्रकार ज्ञान रही गवेषण ज्ञान रही किंतु आमे आम प्रभुपाद महाराज कहती ଯେତେବେଳେ ଭଗବତ ଗୀତାରେ ଭଗବାନ କହୁଛନ୍ତି ଏ ଭୌତିକ ଜଗତକୁ ସେ ବର୍ଣ୍ଣନା କରିଛନ୍ତି ଦୁଃଖାଳୟମ ଅଶାଶ୍ୱତମ, ଏ ଭୌତିକ ଜଗତ ହେଉଛି ଦୁଃଖର ଆଳୟ ଏବଂ ଜଣେ ଚାହିଁଲେ ମଧ୍ୟ ଦୁଃଖ ରହିବା ପାଇଁ ସେ ରହିପାରିବ ନାହିଁ, କାହିଁକି ନା ଅଶାଶ୍ୱତମ ଏ ସବୁବେଳ ପାଇଁ ରହିବ ନାହିଁ, କି ସୃଷ୍ଟି ହବ କିଛି କାଳ ରହିବ ପୁଣି ଧ୍ୱଂସ ହେଇଯିବ। ଏବଂ ଦୁଃଖ ଯେଉଁ ରହିଛି ଅନେକ ପ୍ରକାର ଦୁଃଖ ରହିଛି, ବିଶେଷ ଭାବରେ ଚାରୋଟି ମୁଖ୍ୟ ଦୁଃଖ ରହିଛି, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ। ତେଣୁ ଆପଣମାନଙ୍କର ଯେଉଁ ରହିଛି ସାଇନ୍ସ ରହିଛି ଏଇ ଚାରୋଟି ଦୁଃଖକୁ ଦୂର କରିବା ପାଇଁ ରହିଛି ମେଡିକାଲ ସାଇନ୍ସ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ବିଶେଷ ଭାବରେ ବ୍ୟାଧି କେମିତି ରୋଗକୁ ଭଲ କରାଯିବ। ଆପଣମାନେ ରୋଗର ଚିକିତ୍ସା କରୁଛନ୍ତି କିନ୍ତୁ ଇଏ ଯେଉଁ ମୂଳ ସମସ୍ୟା ରହିଛି ଏ ସମସ୍ୟାର ସମାଧାନ ଏ ପର୍ଯ୍ୟନ୍ତ ହେଇପାରି ନାହିଁ। ଯେତେ ବୈଜ୍ଞାନିକ ଯେତେ ଉଦ୍ଭାବନ କରନ୍ତୁ, ଯେତେ ନୋବେଲ ପ୍ରାଇଜ୍ ପାଆନ୍ତୁ, ଯେତେ ଆପଣ ମେଡିକାଲ ସାଇନ୍ସରେ ନୂଆ ନୂଆ ମେଡିସିନ୍ ବାହାରୁ ବା ନୂଆ ସର୍ଜରୀ ଉଦ୍ଭାବନ ହଉ, କିନ୍ତୁ ଏ ଯେଉଁ ସମସ୍ୟାର ସମାଧାନ ହେଇପାରିବ ନାହିଁ। ଭୌତିକ ଜଗତରେ ଯେତେ ଦିନ ପର୍ଯ୍ୟନ୍ତ ଜଣେ ଅଛି ଏ ସମସ୍ୟା ରହିବ ଭୌତିକ ଜଗତରେ। ଆମ ପ୍ରଭୁପାଦ ମହାରାଜ କହନ୍ତି ଦିସ୍ ଇଜ୍ ଚ୍ୟାଲେଞ୍ଜ ଫର୍ ଦି ସାଇଣ୍ଟିଷ୍ଟ, ବୈଜ୍ଞାନିକ ପ୍ରତି ଇଏ ଗୋଟେ ଚ୍ୟାଲେଞ୍ଜ। ଯେଉଁ ଆପଣ ବିଭିନ୍ନ ଗବେଷଣା କରୁଛନ୍ତି ଏହି ଚାରୋଟି ସମସ୍ୟାର ସମାଧାନ ଯଦି କରିପାରିବେ ତାହେଲେ ଆମେ କହିବା ଯେ ପ୍ରକୃତରେ ଆପଣ ସମାଧାନ କଲେ, କିନ୍ତୁ ଏ ସମସ୍ୟାର ସମାଧାନ ଆମର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଶାସ୍ତ୍ରରେ ଆମେ ସମସ୍ୟାର ସମାଧାନ ପ୍ରାପ୍ତ ହେଇଯିବା। ଭଗବତ ଗୀତା ଅଷ୍ଟମ ଅଧ୍ୟାୟ ଭଗବାନ କହିଲେ ମାମୁ ପ୍ରତ୍ୟ ପୁନର୍ଜନ୍ମ ଦୁଃଖାଳୟ ଅଶାଶ୍ୱତମ ନା ଭଗବତୀ ମହାତ୍ମା ସଂସିଦ୍ଧି ପରମାଙ୍ଗତା। ଶ୍ରୀ ଭଗବାନ ଯଦି ଆମେ ପ୍ରାପ୍ତ ହେଇଯିବା, ମାମୁ ପ୍ରତ୍ୟ ଭଗବାନ ନିକଟ ଯଦି ଆମେ ଆସିଯିବା ତାହେଲେ ଆମେ ଏ ସମସ୍ୟାର ସମାଧାନ କରିଯିବା। ନା ପ୍ରଭୃତି କ'ଣ ଏ ଦୁଃଖାଳୟ ଅଶାଶ୍ୱତମ ଯେଉଁ ରହିଛି ଭୌତିକ ଜଗତ, ଏଠି ଯେଉଁ ବିଭିନ୍ନ ପ୍ରକାର ଦୁଃଖ ରହିଛି ନା ପ୍ରଭୁତି ସେମାନଙ୍କୁ ପ୍ରାପ୍ତ ହେଇପାରିବେ। ଇଏ ହେଉଛି ମେଡିସିନ, ମେଡିସିନ ସର୍ଜରୀ ବିଷୟରେ ଆମେ ମଧ୍ୟ କିଛି କହିବା କଥା। ଆପଣମାନଙ୍କର ମେଡିକାଲ ଟର୍ମିନୋଲୋଜି ଅଛି, ଆପଣ ଡକ୍ଟର ମାନେ ସବୁ ରହିଛନ୍ତି, ବହୁତ ମେଡିସିନ ଆପଣ ଅଛନ୍ତି ରୋଗରେ, ଆମ ରୋଗରେ ଆପଣଙ୍କ ଆସୁଛୁ। କିନ୍ତୁ ଏ ଯେଉଁ ଭବରୋଗ ଦୂରାକରଣ କରିବା ପାଇଁ ଆମେ ଆପଣ ଆମ ପାଖକୁ ଆସିବେ, ଏ ଭବର ପୁନଃଭାର ରୋଗ ଭଲ ହେଇଯିବ। ଭବରୋଗ ଏ ଭବରୋଗ ଏଭଳି ଆପଣ ଔଷଧ ଖାଇବା ଦରକାର ନେବେ ପିଇବା ଦରକାର ନାହିଁ, ଏ କ'ଣ କଥା ଶ୍ରବଣରେ ତବ କଥାମୃତମ ତପ୍ତ ଜୀବନମ କବିଭିରୀଡ଼ିତମ କର୍ମ ସାପହମ ଶ୍ରବଣ ମଙ୍ଗଳମ ଶ୍ରୀମଦାତତମ ଗୋବି ଗୁଣାନ୍ତି ମେଡିସିନ ଭଳି ଆପଣ ଶ୍ରବଣ କରି ଆଣୁଥିବେ ସେ ମେଡିସିନ କାମ କରିବ। ଏ ଅମୃତ ତବ କଥା ଅମୃତ ତପ୍ତ ଜୀବନ, ଆମେ ବିଭିନ୍ନ ପ୍ରକାର ଦୁଃଖରେ ତପ୍ତ ହେଉଛେ, ବିଭିନ୍ନ ପ୍ରକାର ତାପ ରହିଛି, ତିତାପ ରହିଛି ଭୌତିକ ଜଗତରେ, ଆଦି ଭୌତିକ ଆଧ୍ୟାତ୍ମିକ ଆଦି ଦୈବିକ ବିଭିନ୍ନ ପ୍ରକାର ଦୁଃଖ ରହିଛି। କିନ୍ତୁ ଇଏ ମେଡିସିନ ଏଭଳି ଭାବରେ ଯେ କେବଳ ଶ୍ରବଣ ମାତ୍ରକେ ଶ୍ରବଣ ମଙ୍ଗଳମ, ଏ ଶ୍ରବଣ ମାତ୍ରକେ ରୋଗ ଭଲ ହବ, ଶ୍ରବଣ ମଙ୍ଗଳ ଶ୍ରୀମଦ ଆଗତମ ସବୁକିଛି ଐଶ୍ୱର୍ଯ୍ୟ ସବୁକି ସୌନ୍ଦର୍ଯ୍ୟ ଆପଣ ପ୍ରାପ୍ତ ହେବେ ଶ୍ରୀମଦ ଆଗତମ। ତେଣୁ ଭୂମି କୃଣନ୍ତି ଯେ ଭୌତିକ ଜଗତରେ ଏଇ ଭଗବାନ କଥାକୁ ଯିଏ କୁହନ୍ତି ଭୂରିକା ଦାନ, ସେମାନଙ୍କୁ ସବୁଠାରୁ ବଡ଼ ଦାନୀ ଶ୍ରେଷ୍ଠ ଦାନୀ, ଏମାନେ ବହୁତ ପ୍ରକାର ଦାନ ରହିଛି କିନ୍ତୁ ଶ୍ରେଷ୍ଠ ଦାନ ହେଉଛି ଭଗବତ ଏଇ ଭଗବାନଙ୍କର ଜ୍ଞାନ ପ୍ରଦାନ କରିବା। ଭଗବତ ଗୀତା ଅଷ୍ଟାଦଶରେ ଭଗବାନ କହିଲେ ଜୟ ଇଦମ୍ ପରମ ଗୁହ୍ୟମ ମଦ ଭକ୍ତି ସୁ ଅଭିଳାଷତି ନ ଚ ତସ୍ମାତ୍ ମନୁଷ୍ୟ କଶ୍ଚିତ୍ ମେ ପ୍ରିୟ କୃତମ। ଭଗବାନଙ୍କର ଯେଉଁ ଜ୍ଞାନ ରହିଛି ଭଗବତ ଗୀତାରେ ତିନି ପ୍ରକାର ଜ୍ଞାନ ରହିଛି, ଗୁହ୍ୟତମ ଜ୍ଞାନ ହେଉଛି ଭଗବାନ ଭକ୍ତି, ଏଇଟାକୁ ଯେଉଁମାନେ ପ୍ରଚାର କରନ୍ତି ତାଙ୍କଠାରୁ ଆଉ କିଏ ଅଧିକ ପ୍ରିୟ ନୁହନ୍ତି ଭଗବାନଙ୍କର, ନ ଚ ତସ୍ମାତ୍ ମନୁଷ୍ୟ କଶ୍ଚିତ୍ ମେ ପ୍ରିୟ କୃତମ। ତେଣୁ ଇଏ ଆମର ଆମେ ଆପଣମାନେ ମେଡିକାଲ ଟର୍ମିନୋଲୋଜିରେ ଆମେ କିଛି କଥା କହିବା, ରାଧାରାଣୀଙ୍କ କଥା ତ ଆପଣ ସବୁବେଳେ କହୁଛନ୍ତି କଥା ଚାଲିଛି। ତେବେ ଆମର ମେଡିସିନ ଏଇଭଳି ଭାବରେ ରହିଛି ଭଗବତ ଗୀତାରେ, ମେଡିସିନ ପଥ୍ୟ ଆପଣଙ୍କର ଡାଏଟ୍ ଏବଂ ସର୍ଜନ ସର୍ଜରୀ ଏସବୁ ବିଷୟରେ ଆମେ ଆପଣମାନଙ୍କୁ ଟିକେ ଜ୍ଞାନ ଦେବା, ଆପଣମାନଙ୍କର ବହୁତ ମେଡିକାଲ ନଲେଜ୍ ଅଛି, ସର୍ଜରୀ ନଲେଜ୍ ରହିଛି, କିନ୍ତୁ ଭଗବାନ କ'ଣ କହୁଛନ୍ତି ମେଡିସିନ ଉପରେ, ଆମର ମେଡିସିନ ହେଉଛି ଏଇଟା, ଆମର ମେଡିସିନ କ'ଣ ନା ଯେଉଁ ଖବରକୁ ଦୂର କରିବ ଆଉ ଜନ୍ମ ନେବାକୁ ପଡ଼ିବ ନାହିଁ।
ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ ଇହ ସଂସାରେ ବହୁ ଦୁସ୍ତାରେ କୃପା ପାରେ ପାହି ମୁରାରେ। ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ତେ।
ଏଇଟା ଆପଣ ଆଉ ଆପଣ ଜନ୍ମ ନେବାକୁ ପଡ଼ିବ ନାହିଁ। ଏ ଜନ୍ମ ମୃତ୍ୟୁ ସମସ୍ୟାର ପୂର୍ଣ୍ଣ ସମାଧାନ ହେଇପାରିବ ପାହି ମୁରାରେ ଭଗବାନ ମୁରାରୀଙ୍କୁ ଶରଣ ଯିବା। ଇଏ ହେଉଛି ମେଡିସିନ ଆମର ଭଗବତ ଗୀତାରେ ଭଗବାନ କହୁଛନ୍ତି
ସତତଂ କୀର୍ତ୍ତୟନ୍ତୁ ମାଂ ଯତନ୍ତଶ୍ଚ ଦୃଢବ୍ରତା ନମସ୍ୟନ୍ତଶ୍ଚ ମାଂ ଭକ୍ତ୍ୟା ନିତ୍ୟ ଯୁକ୍ତା ଉପାସତେ। ଇଏ ମହାତ୍ମା
ମହାତ୍ମା କହିଲେ ଜନ୍ମ ମୃତ୍ୟୁ ଜର ଦୁଃଖକୁ ପାର ହେଇଯାଇଛନ୍ତି ଯେଉଁମାନେ ଏ ଭିତରେ ରହିଛନ୍ତି ସେମାନେ ହେଉଛନ୍ତି ବଦ୍ଧ ଜୀବ ତ୍ରିଗୁଣ ଭିତରେ ରହିଛନ୍ତି ସତ୍ୱ ରଜ ତମ ଏ ତିନୋଟି ଗୁଣ ରହିଛି। ଏ ଗୁଣ ବିଷୟରେ ବୈଜ୍ଞାନିକ ମାନେ ପର୍ଯ୍ୟନ୍ତ ଜାଣିନାହାନ୍ତି ଏ ଗୁଣ ସବୁ ରହିଛି ବୋଲି ତ ଜାଣିଥିବେ ଯଦି ଆପଣମାନେ ଆମକୁ କହିବେ ସ୍ପଷ୍ଟୀକରଣ ଆମେ ଲେଟେଷ୍ଟ କରୁ କିନ୍ତୁ ଏ ଗୁଣ ଭିତରେ ବୈଜ୍ଞାନିକ ମାନେ ଜାଣିନାହାନ୍ତି। ଜଣେ ପାଶ୍ଚାତ୍ୟ ଜଗତ ଦାର୍ଶନିକ କହିଥିଲେ ମ୍ୟାନ୍ ଇଜ୍ ବର୍ନ ଫ୍ରି ବଟ୍ ଏଭ୍ରିୱେର୍ ଇଜ୍ ଇନ୍ ଚେନ୍। ଜଣେ ଜନ୍ମ ନେଉଛି ସେ ମୁକ୍ତ ଭାବରେ ଜନ୍ମ ନେଉଛି କିନ୍ତୁ ତାପରେ ସେ ବନ୍ଧନ ହେଇଯାଉଛି ତାଙ୍କର ବନ୍ଧନ ଆସିଯାଉଛି କିନ୍ତୁ ଏଇଟା ଠିକ୍ ନୁହଁ। ଜଣେ ଜନ୍ମ ନେଉଛି ମଧ୍ୟ ବନ୍ଧନ ଅବସ୍ଥାରେ ମୃତ୍ୟୁ ମଧ୍ୟ ବନ୍ଧନ ଅବସ୍ଥାରେ ହବ। କର୍ମଣା ଦୈବ ନେତ୍ରଣ ଆମ ଶ୍ରୀମଦ୍ ଭାଗବତ ତୃତୀୟ ସ୍କନ୍ଧ 31 ଅଧ୍ୟାୟରେ ଏ ମେଡିକାଲ ସାଇନ୍ସ ରହିଛି ଆପଣମାନେ ଦେଖିବେ କପିଳଦେବ କହିଛନ୍ତି ମହାଦେବଙ୍କୁ। ତେଣୁ ଇଏ ଯେଉଁ ଜନ୍ମ ନେଉଛନ୍ତି ଜଣେ ଜନ୍ମ ନେଉଛନ୍ତି ଆପଣମାନଙ୍କର ଏଠି ରହିଛି ଡେଲିଭରି ପାଇଁ ରହିଛି ୱାର୍ଡ଼ ରହିଛି ଜଣେ ଜନ୍ମ ନେଉଛନ୍ତି ଆମେ ଖାଲି ଦେଖୁଛେ ଏଇ ଜନ୍ମ ନେଲା କିନ୍ତୁ କେମିତି ଜନ୍ମ ନେଲା କେଉଁ ପ୍ରକାର ପ୍ରଭାବରେ ଜନ୍ମ ନେଲା କାହିଁକି ସେ ଜନ୍ମ ନେଲା କାହିଁକି ସେ ତାର ବିଭିନ୍ନ ରୋଗ ହେଲା ବିଭିନ୍ନ ଏସବୁ ହେଲା ଏଇସବୁ ଆମେ କହିପାରିବା ନାହିଁ। କିନ୍ତୁ ଏଥିପାଇଁ ଆମକୁ ଆପଣ ଏଇ ସ୍ପିରିଚୁଆଲ ସାଇନ୍ସ ଗ୍ରହଣ କରିବାକୁ ପଡ଼ିବ। ସିନ୍ଥେସିସ୍ ଅଫ୍ ସାଇନ୍ସ ଆଣ୍ଡ ରିଲିଜିଅନ୍ ଆମର ଗୁରୁଦେବ କହନ୍ତି ସିନ୍ଥେସିସ୍ ଅଫ୍ ସାଇନ୍ସ ଏବଂ ବିଜ୍ଞାନ ଏବଂ ଧର୍ମର ସମିଶ୍ରଣ ହେବ ତାହେଲେ ଆପଣ ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହେଇପାରିବେ ନହେଲେ ହେଇପାରିବ ନାହିଁ। କାହିଁକି ଏଇଟା ହେଉଛି କପିଳଦେବ ସେ ଭଗବାନ ସେ କହୁଛନ୍ତି ତାଙ୍କ ମାଙ୍କୁ କର୍ମଣା ଦୈବ ନେତ୍ରେଣ ଜନ୍ତୁ ଦେହୋପତ୍ୟ ସ୍ତ୍ରୀ ପ୍ରବିଷ୍ଟ ଉଦରମ ପୁଂସ ରେତ କଣାଶ୍ରୟ। ଜଣେ କାହିଁକି ଜନ୍ମ ନେଉଛି କାହିଁକି ଜନ୍ମରୁ ଜଣେ ଅନ୍ଧ ହେଉଛି କାହିଁକି ଜଣେ ବିକଳାଙ୍ଗ ହେଉଛି କାହିଁକି ଜଣେ ସୁନ୍ଦର ପୁରୁଷ ରୂପରେ ଜନ୍ମ ହେଉଛି କାହିଁକି ଜଣେ କୁକୁର ହେଉଛି କାହିଁକି ଜଣେ ବିଲେଇ ହେଉଛି କାହିଁକି ଜଣେ ମନୁଷ୍ୟ ହେଉଛି କାହିଁକି ଜଣେ ଦେବତା ହେଉଛନ୍ତି ଦେବତା ବିଷୟରେ ଆମେ ଜାଣିପାରୁନାହିଁ ଛାଡ଼ନ୍ତୁ ଆମେ ଯେତିକି ରହିଛି ଜ୍ଞାନ ରହିଛି ଆମେ ଦେଖୁଛେ ଆମେ ଆଖି ଆଗରେ ଏସବୁ ରହିଛି ଏସବୁ କାରଣ କ'ଣ ଆମର ସ୍ପିରିଚୁଆଲ ସାଇନ୍ସ ସେଇଟା କହିବ ଆପଣଙ୍କର ମେଡିକାଲ ସାଇନ୍ସ ସେଇଟା କହିପାରିବ ନାହିଁ। ଆପଣ ଯଦି କହିବେ ତାହେଲେ ଆମକୁ ପରେ କହିବେ ହଁ କହିପାରିବ ଯଦି ଆପଣ ଯଦି ଲେଟେଷ୍ଟ ଟେକ୍ନୋଲୋଜି ଆସିଥିବ ଆପଣ କହିବେ ଇଏ ହେଉଛି ଜନ୍ତୁ ଦେହ ସ୍ତ୍ରୀ ଦୈବ ନେତ୍ରୀଣ ଦେବତାମାନଙ୍କ ଦ୍ୱାରା ନିର୍ଦ୍ଧାରିତ ହେଉଛି କିଏ ଯେଉଁ ଭାବରେ କର୍ମ କରିବ ସେ ସେଇ ଅନୁସାରେ ଫଳ ପ୍ରାପ୍ତ ହେବ ସେଇଭଳି ଭାବରେ ଜନ୍ମ ପ୍ରାପ୍ତ ହେବ। ଜନ୍ମ ମୃତ୍ୟୁ ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତ ସ୍ତ୍ରୀ ପୂର୍ବଜନ୍ମର କର୍ମଫଳ ଅନୁସାରେ ଆମେ ଏସବୁ ପ୍ରାପ୍ତ ହେବା ତେଣୁ ଏଇ ଯେଉଁ ଆମେ କେଉଁଠି ଜନ୍ମ ନେଉଛେ ଏଇ ଯେଉଁ ନିର୍ଦ୍ଧାରିତ ହେଇଛି ଦେବତାମାନେ ସେଇଟା ବ୍ୟବସ୍ଥା କରିଛନ୍ତି ସେ କେଉଁଭଳି ଭାବରେ ଜନ୍ମ ନେବ ଜନ୍ମରୁ ସବୁ ରହିଛି କେଉଁ ଆଜି ତିଥିରେ ରାଧାରାଣୀ ଆସିଲେ କିନ୍ତୁ ରାଧାରାଣୀଙ୍କ କର୍ମ ଏବଂ ଜନ୍ମ ହେଉଛି ଦିବ୍ୟ ଏ ଆମର ଭୌତିକ ଜଗତ ଭଳି ନୁହଁ ରାଧାରାଣୀଙ୍କ ଏଇ ଜନ୍ମ କର୍ମ ଚେମେ ଦିବ୍ୟମ ରାଧାରାଣୀ ଯେଉଁ ଆସିଲେ ସେ ବଦ୍ଧଜୀବ ଭଳି ଆସୁନାହାନ୍ତି ଏ ବଦ୍ଧଜୀବ ଭଗବାନ ବା ମୁକ୍ତଜୀବ ଭିତରେ ତଫାତ ହେଉଛି ଏଇଟା ସେମାନେ ତ୍ରିଗୁଣ ଭିତରେ ବଦ୍ଧ ହେଇନଥାନ୍ତି ସେମାନେ ତ୍ରିଗୁଣରୁ ଉର୍ଦ୍ଧ୍ୱରେ ଥାନ୍ତି। ଆଜିର ତିଥିରେ ରାଧାରାଣୀ ଆସିଲେ କାହିଁକିନା ତା ପୂର୍ବରୁ ଭଗବାନ ଆସିଛନ୍ତି କୃଷ୍ଣ ଆସିଛନ୍ତି ଆପଣମାନେ ପାଳନ କରିଛନ୍ତି ଜନ୍ମାଷ୍ଟମୀ ଭଗବାନ କୃଷ୍ଣ ଆସିଲେ ଭଗବାନ କୃଷ୍ଣ ଏବଂ ରାଧାରାଣୀ ସବୁ ଯିଏ ଜଗତର ସବୁ ରହିଛନ୍ତି ସେମାନେ ତାଙ୍କର ଭୌତିକ ଜଗତ ସ୍ଥାନ ନୁହଁ ଆମର ମଧ୍ୟ ଭୌତିକ ଜଗତ ଆମର ସ୍ଥାନ ନୁହଁ ଆମର ଇସ୍କନ ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଷ୍ମ ଦେଶୀ ଭକ୍ତି ପିଲାଙ୍କ ସ୍ୱୟଂ ପ୍ରଭୁପାଦଙ୍କର ଗୁରୁଦେବ ଶ୍ରୀ ଭକ୍ତି ସୀତାରାମ ସରସ୍ୱତୀ ଠାକୁର କହନ୍ତି ଦିସ୍ ପ୍ଲେସ୍ ଇଜ୍ ନଟ୍ ଏ ଫିଟ୍ ପ୍ଲେସ୍ ଫର୍ ଏନି ଜେଣ୍ଟଲମ୍ୟାନ୍ ଟୁ ଲିଭ୍ ଏ ଭୌତିକ ଜଗତ ଗୋଟେ ଭଦ୍ର ବ୍ୟକ୍ତିର ସ୍ଥାନ ନୁହେଁ। ଆମର ଗୌରବ ଆମର ଗୁରୁଦେବ ଶ୍ରୀଷ୍ମ ଭକ୍ତି ସ୍ୱତାନ୍ତ ସ୍ୱୟଂ ଗୁରୁ ମହାନ ଗୁରୁ ମହାରାଜ 2006 ମସିହାରେ ଜନ୍ମାଷ୍ଟମୀ ପାଳନ କରୁଥିଲେ ମଣିପୁରରେ ସେହି ସମୟରେ ସେଠି ବମ୍ ବିସ୍ଫୋରଣ ହୋଇଥିଲା ଆପଣମାନେ ଜାଣିଥିବେ ବୋଧେ ଏବଂ ସେ ମଧ୍ୟ ଏଇ କଥାଟି କହିଥିଲେ ଦିସ୍ ପ୍ଲେସ୍ ଇଜ୍ ନଟ୍ ଏ ଫିଟ୍ ପ୍ଲେସ୍ ଫର୍ ଏନି ଜେଣ୍ଟଲମ୍ୟାନ୍ ଟୁ ଲିଭ୍ କୌଣସି ଭଦ୍ର ବ୍ୟକ୍ତିର ସ୍ଥାନ ନୁହେଁ ଭୌତିକ ଜଗତ
कौन सी मते आमर ए गोत्र को आसी जाय जे गुडे कोन खराब सौदा हे जाय छी बेस्ट बेस्ट यूटिलाइजेशन ऑफ बैड बार्गेन हमर मनुष्य शरीर होती बेस्ट यूटिलाइजेशन ऑफ बैड बार्गेन गुडे खराब सौदा हम प्राप्त हे जाय छी एटा केमिति बेस्ट विनियोग करि परिबा ये होची स्पिरिचुअल साइंस ये होची आध्यात्मिक विज्ञान तेणु राधारण जो आसंती ए त्रिगुण भितर से आसुनांदी सत्व रज तम त्रिगुण भितर से नथांदी से त्रिगुण उद्धरे केवल भगवान नंदी भगवान के भक्तमान मते से भाव त्रिगुण उद्धरे महात्मा महात्मा न सिमान का दैवी प्रकृति मा सिद्धा भरंती अन्य मनुष्य ज्ञान का भूत आदि मव्यम महात्मा जो माने से माने त्रिगुण रे मोहंती से माने आळ उद्धरे तेनो आमे मते महात्मा ही करिवा ये जो स्पिरिचुअल साइंस ये जो स्पिरिचुअल अपन मेडिसिन कोन दोइटा अपन मते ये औषध हमरे ये औषध हम दो जा अपन मानु अबे अपन रिसर्च करतु एक गुणिया में कोई को मेडिसिन सोर मिलो नहीं एटा अपन निजे यार कह दो से औषध हरे कृष्णा 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 हरे 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 राम 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 हरे हरे ए वेदर गुह्य तत्व ही रही जी इति षोडशकम नामम कलिजुग पई एटा बहुत माने कोन ए मेडिसिन रो रही जी कलिजुग पई दिस इज एप्लीकेबल अन्य जो युगर पिला सेटा डेट एक्सपायर कर जाए मेडिसिन तेणु ये हूँ मेडिसिन आम औषध कहटा भगवान के नाम सततम कीर्तयंतु मां सब भगवान नाम कीर्तन करूँ आप कह अन्न काम सब करतेर्तन करना काम कले मत आप किसी चिंता करना आपोसी कम करना चिंता करना सब किसी ना कि चिंता करते दूर संभव आम भगवान चिंता करवा सततम कीर्तयंतु भगवान तथा वचन द्वारा न मन द्वारा कर काय मन वाक्य तीन प्रकार आम भगवान स्मरण करत दृढ़ व्रत आज राधाराणी के व्रत आपण कर भक्त मान व्रत यह भाव में दृढ़ व्रत नमस्कार दर्शन मान भक्त्या आम भगवान को नमस्कार करवा प्रणाम करवा नित्य युक्त उपास भाव में जो उपासन करेंगे से भगवान प्राप्त होते मां उपत्य पुनर्जन्म तेनाली ये हूँ मेडिसिन आवर मेडिसिन भगवदगीता अर्जुन रोल करते प्रभु मोर ये रोग दोषो पद स्वभाव पृछ्याम संगश्रेयश्चित शिष्य स्नेह साधु प्रकटन प्रभु मोर भव रोग हो भव रोग दूर करते आप औषध दिं तेरु भगवान अर्जुन को पाचे करी समग्र मानव समाज को ये ज्ञान दे सकती प्रिस्क्रिप्शन दे मेडिसिन ये कुछ मेडिसिन सब भगवान नाम स्मरण करो ये तो संभव कि वो जाने कि सायाने कि बाजा गरणे आहनीसा चिंता कृष्णा बाला बदाने हरे कृष्णा 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 हरे 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 राम 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 हरे हरे प्रभु पाहे कहिला म एई महामंत्र या जप किया सबे प्रतिक्षण से विधि कृष्ण 5500 वर्ष तले आसते श्री भगवान महाप्रभु आसी 500 वर्ष तले 533 वर्ष तले 1486 मसीह भगवान आसते श्री भगवान कृष्ण सही गौ जय गौर सही कृष्ण सही जगन्नाथ से आसिकी प्रिस्क्रिप्शन दे मेडिसिन दे समस्त सर्वसिद्धि हरे सवार समस्त समस्त खाली डॉक्टर मान को नो इंजीनियर मान को नो जिते मूर्ख ठो आरंभ जिते विद्वान विद्वान पढ़ जो समस्त सिद्धि प्राप्त हो श्रेष्ठ सिद्धि प्राप्त हो जाए श्रेष्ठ सिद्धि हूँ यहाँ माँ मुफ्ते पुनर्जन्म दुखालय शाश्वत ना पुवंती महात्मा संसिद्धि परमान बता ये हूँ श्रेष्ठ सिद्धि ये मेडिसिन आमर रही थी ये मेडिसिन सर्जरी कौन कहले अर्जुन कहले प्रभु मेडिसिन कथा है सर्जरी कहतु सर्जन विषय टे कौन होते कौन करा सर्जरी
ତେଣୁ ଦୁଇ ପ୍ରକାର ସର୍ଜରୀ ରହିଛନ୍ତି, ଗୋଟେ ହେଉଛି ମାଇନର ସର୍ଜରୀ, ଗୋଟେ ମେଜର ସର୍ଜରୀ। ଚତୁର୍ଥ ଅଧ୍ୟାୟ ଭଗବାନ କହିବେ ତସ୍ମା ମେଜର ସର୍ଜରୀ ଆକୁ କହିବା ନ ରୂପମେଶ ତଥୋପଲବ୍ଧତେ ନାଦୋ ନ ଚାଦେ ନ ସମ୍ପ୍ରତିଷ୍ଠା ଅଶ୍ୱତ୍ଥମେନଂ ସବିରୂଢ଼ ମୂଳଂ ଅଶସ୍ତ୍ର ସଙ୍ଗେ ଅସଙ୍ଗ ଶସ୍ତ୍ରେଣ ଦୃଢ଼େନ ଛୁତ୍ୱା ଦୃଢ଼ ଭାବରେ ଛେଦନ କର। ଏ ସର୍ଜରୀ ବିଶିଷ୍ଟ ଆମର ସର୍ଜରୀ। ଏ ଯୋଉ ଭବବନ୍ଧନ ରହିଛି, ଭବରୋଗ, ଏ ଭବରୋଗର ମେଡିସିନ ତ ଠିକ୍ ଅଛି କାମ ଦେବ, ପୁଣି ଆପଣ ଯଦି ଚାହିଁବେ ସର୍ଜରୀ ମଧ୍ୟ କରିପାରିବେ। ଏ ଭବରୋଗ କେଉଁଠୁ ଆରମ୍ଭ ଆମେ କରିପାରିବା ନାହିଁ, ନ ରୂପ ମସିହ ତଥ ଉପଲବ୍ଧ ଦେଇ ତାର ଆମେ ଜାଣିପାରିବା ନାହିଁ କେଉଁଠୁ ଆରମ୍ଭ ହେଲା କେଉଁଠୁ ଶେଷ ହବ। ନା ତ ନ ଚାହାନ୍ତି ନ ସମ୍ପ୍ରତିଷ୍ଠା, ଇଏ ଅସତ୍ୟ, ଅସତ୍ୟ କହିଲେ ବିନାଶ ହବ ନାହିଁ। ଇଏ ଭୌତିକ ଜଗତ ଏଇଭଳି ଭାବରେ ରହିଛି, ଆମର ବିନାଶ ହବ ନାହିଁ। ଆମେ ଏଇଭଳି ଭାବରେ ବୁଲୁଥିବା, ପୁଣି ଉଠକୁ ଯାଉଥିବା, ପୁଣି ନିମ୍ନକୁ ଆସୁଥିବା, କବୁ ସ୍ୱର୍ଗ ଉଠାଏ, କବୁ ନର୍କ ଯିବା, କେତେବେଳେ ସ୍ୱର୍ଗକୁ ଯାଉଥିବା, କେତେବେଳେ ନର୍କକୁ ଆସୁଥିବା, ଏଇଭଳି ଭାବରେ ଚାଲିଥିବ। କର୍ମବନ୍ଧନ ରହିଛି, କର୍ମବନ୍ଧନ ଛେଦ କରିପାରିବେ ନାହିଁ, ତେଣୁ କର୍ମବନ୍ଧନ ଛେଦ କରିବାର ଉପାୟ ହେଉଛି ଅସଙ୍ଗ ଶସ୍ତ୍ରେଣ। ଅସଙ୍ଗ ଶସ୍ତ୍ର କହିଲେ ସତ୍ସଙ୍ଗ, ସତ୍ସଙ୍ଗ ରୂପକ ଶସ୍ତ୍ର ଦ୍ୱାରା ଆପଣ ଦୃଢ଼ ହେଲେ ଛୁତ୍ୱା, ଏଇଟା ଦୃଢ଼ ଭାବରେ ଛେଦନ କରିବେ। ବିଶିଷ୍ଟ ସର୍ଜରୀ ଏଇ ମେଜର ସର୍ଜରୀ। ମାଇନର ସର୍ଜରୀ ଚତୁର୍ଥ ଅଧ୍ୟାୟରେ କହିଲେ ଅନ୍ତିମ ଶ୍ଳୋକରେ ତସ୍ମାତ୍ ଜ୍ଞାନ ସମୁଦ୍ରମ ଭୂଷ୍ଟମ ଜ୍ଞାନ ସ୍ନାତ୍ମ ଛିକ୍ୟେନ ସହସ୍ରମ ଯୋଗମ ଆଦିଷ୍ଟ ତିଷ୍ଠ ଭାରତ। ଇଏ ହେଉଛି କ'ଣ, ଜ୍ଞାନ ସିଂହ ଜ୍ଞାନ ରୂପକ ଅସି, ଇଏ ଆମର ସର୍ଜରୀ ଜ୍ଞାନ ରୂପକ ଅସି। ଭଗବଦ୍ଗୀତା ଜ୍ଞାନ ଶାସ୍ତ୍ରର ଜ୍ଞାନ ଯେଉଁ ରହିଛି, ଇଏ ହେଉଛି ଆମର ଅସ୍ତ୍ରି ବା ଇଏ ହେଉଛି ଆମର ଖଡ଼ଗ, ଆମେ ଏଇଭଳି ଭାବରେ ସର୍ଜରୀ କରୁଛୁ। ତସ୍ମାତ୍ ଚତୁର୍ଥ ଅଧ୍ୟାୟ ସବୁ ଜ୍ଞାନ ଦେଇସାରିବା ଅନ୍ତିମ ଭଗବାନ କଥା କହିଲେ ତସ୍ମାତ୍ ଜ୍ଞାନ ସମ୍ଭୂତମ ଉତ୍ତମ ହୃଦୟରେ ଜ୍ଞାନ ଜ୍ଞାନ ରୂପକ ଅସି ଧାରଣ କର ଏବଂ ଉତ୍ତିଷ୍ଠ ଜାଗ୍ରତ ହେଇ ତସ୍ମାତ୍ ଜ୍ଞାନ ସମ୍ଭୂତମ ଜ୍ଞାନ ସ୍ନାତ୍ମ ଛିତ୍ରେଣ ସଂଶୟ କୌଣସି ସଂଶୟ ରହି ସବୁ ଛେଦନ କର। ଯୋଗମା ଆତିଷ୍ଠ ଭାରତ, ଯୋଗରେ ଆତିଷ୍ଠ ହୁଅ, ଯୋଗରେ ସ୍ଥିତ ହୁଅ, ଭଗବାନ ସହିତ ଯୁକ୍ତ ହୁଅ, ଇଏ ଆମର ସର୍ଜରୀ। ତାପରେ ଆପଣ କହିବେ କ'ଣ ଡାଏଟ୍ କ'ଣ ଖାଇବାକୁ ପଡ଼ିବ କ'ଣ ନାହିଁ, ଭଗବଦ୍ଗୀତା ସପ୍ତଦଶ ଅଧ୍ୟାୟ ଭଗବାନ କହିବେ କ'ଣ ଆମେ ଖାଇବା କ'ଣ ନ ଖାଇବା। ଆପଣମାନେ ମୋତେ ଡାଏଟ୍ କହୁଛନ୍ତି, ଏ ରୋଗ ହେଇଛି ପ୍ରଭୁ ସାର୍ କ'ଣ ଖାଇବି, ନା ଏଇଟା ଏଇଟା ଖାଇବ, ଏଇଟା ଏଇଟା ଖାଇବ ନାହିଁ। ତେଣୁ ଅର୍ଜୁନ ମଧ୍ୟ ଭଗବାନ କହିବେ ତମେ ଏଇଟା ଖାଇବ ଏଇଟା ଖାଇବ ନାହିଁ, ଅର୍ଜୁନ ମଧ୍ୟ ଆମେ ସମସ୍ତଙ୍କୁ କହୁଛନ୍ତି କ'ଣ ଏଇଟା କ'ଣ ଡାଏଟ୍ କେଉଁଟା ଖାଇବା କଥା ନା। ସବୁ ଜିନିଷ ଏଇଭଳି ଭାବରେ ଅଛି, ତିନି ଗୁଣ କିନ୍ତୁ ସବୁ ରହିଛି, ଖାଲି ଖାଦ୍ୟ ନୁହଁ, ଯେକୌଣସି ଜିନିଷ ଆମେ ଦେଖିବା ସବୁ କର୍ମ ଜ୍ଞାନ ଯେତେ ସବୁ ରହିଛି ଯାହା ସବୁ ଭୌତିକ ଜଗତ ଯାହା ଦେଖୁଛେ ତିନୋଟି ଗୁଣ ଦ୍ୱାରା ପ୍ରଭାବିତ ହେଉଛନ୍ତି ସବୁ କିଛି। ତେଣୁ ଖାଦ୍ୟ ମଧ୍ୟ ସେଇଭଳି ଭାବରେ ସବୁଠାରୁ ଶ୍ରେଷ୍ଠ ଖାଦ୍ୟ ହେଉଛି ଡାଏଟ୍ ହେଉଛି ଏଇଟା କ'ଣ ସେଇଟା ନା ଆୟୁ କ'ଣ ସେ ଆହାରସ୍ତୁ ବି ସର୍ବସ୍ୟ, ତିନି ପ୍ରକାର ଆହାର ରହିଛି ଡାଏଟ୍ ଏଇଟା ଆମେ ଖାଇବା ଏଇଟା ଏଇଭଳି ଭାବରେ ଖାଦ୍ୟ ଗ୍ରହଣ କରିବା। ମେଡିସିନ ଯେଉଁ ହରିକୃଷ୍ଣ ମେଡିସିନ ନେବା ତାର ଡାଏଟ୍ ମଧ୍ୟ ଏଇଠି ରହିଛି କ'ଣ ସେଇଟା ନା ଆୟୁ ସତ୍ୱ ବଳାରୋଗ୍ୟ ସୁଖ ପ୍ରୀତି ବିବର୍ଦ୍ଧନ ରସ୍ୟା ସ୍ନିଗ୍ଧା ଚିରା ବୃଦ୍ଧା ଆହାର ସାତ୍ୱିକ କ୍ରିୟା, ଏ ଆମର ଆୟୁଷ ବଢ଼େଇବ, ଆୟୁ ବଢ଼େଇବ, ସତ୍ୱ ବଢ଼େଇବ ମାନେ ଆମର ଧୈର୍ଯ୍ୟକୁ ବା ହୃଦୟକୁ ଶୁଦ୍ଧ କରିବ, ବଳ ପ୍ରଦାନ କରିବ, ଆରୋଗ୍ୟ ପ୍ରଦାନ କରିବ, ୟୁଜ୍ ଡାଏଟ୍। ସୁଖ ପ୍ରୀତି ବିବର୍ଦ୍ଧନା, ଏ ସୁଖ ପ୍ରଦାନ କରିବ, ଆମର ପ୍ରେମକୁ ବର୍ଦ୍ଧନ କରିବ, ଏସବୁ ବଢ଼ି ବଢ଼ିକା ଯିବ, ଆୟୁ ବଢ଼ିବ, ସବୁ ବଢ଼ି ବଢ଼ିକା ଯିବ। ରସିଆ ସ୍ନିଗ୍ଧା ସ୍ଥିର ଆରୋଗ୍ୟା ଆହାର ସାଥି ସବୁ କ'ଣ ଭେଜିଟେରିଆନ୍ ଫୁଡ଼ ଭେଜିଟେରିଆନ୍ ଡାଏଟ୍ ରହିଛି, ଇଏ ହେଉଛି ଆମର ଡାଏଟ୍। ପ୍ରଭୁ କ'ଣ ଖାଇବା ନାହିଁ ନା ଦେଖ, କଟୁ ଆମ୍ର ଲବଣ ଅତୃଷ୍ଣ ତୀକ୍ଷ୍ମ ରୁକ୍ମ ବିଧାୟନ ଆହାର ରାଜ ଚେଷ୍ଟା ଦୁଃଖ ସୁଖ ଆମେ ପ୍ରଦା, ଏଇ ରୋଗ ପ୍ରଦାନ କରିବ, ଏଇଟା ଏଇଟାକୁ ତ୍ୟାଗ କରିବ, ବେଶୀ କଟୁ ଅମ୍ଳ ଇତ୍ୟାଦି ଏସବୁ ରହିଛି, ଏସବୁ ଖାଦ୍ୟ ରହିଛି। ଜାତ ଜାମ ଗତ ରସ କୁଦି ପର୍ଯ୍ୟୁଷ ଉଚ୍ଚିଷ୍ଟମରୁ ଚା ମଧ୍ୟ ଭୋଜନ ତାମସ ପ୍ରିୟ, ଏ ତମଗୁଣ ଭୋଜନ ଏସବୁ ଅମେଧ୍ୟ ବା ଯେତେ ନନଭେଜ ଫୁଡ଼ ସବୁ ରହିଛି ଏସବୁ ଏଇଭଳି ଭାବରେ। ତେଣୁ ଏଇଭଳି ଭାବରେ ଆମର ମେଡ଼ିକାଲ ସାଇନ୍ସ ଆପଣମାନଙ୍କୁ କହିଦେଲୁ। ତେଣୁ ରାଧାରାଣୀଙ୍କ ତତ୍ତ୍ୱ ଆଉ କ'ଣ କହିବା, ରାଧାରାଣୀ ଆଜିର ତିଥିରେ ରାଧାରାଣୀର ଆବିର୍ଭାବ ହୋଇଛନ୍ତି। ଭଗବାନଙ୍କର ସେ ହେଉଛନ୍ତି ଶକ୍ତି। ଭଗବାନଙ୍କର ଯେଉଁ ଶକ୍ତି ରହିଛି, ପ୍ରାସ ଶକ୍ତି ବିବିଧ ଶୁଏତେ, ଭଗବାନଙ୍କ ଅନେକ ଶକ୍ତି ରହିଛି, କିନ୍ତୁ ତାକୁ ସାଧାରଣତଃ ତିନି ଭାଗରେ କୁହାଯାଉଛି। ଗୋଟେ ହେଉଛି ଅନ୍ତରଙ୍ଗା ଶକ୍ତି, ଗୋଟେ ହେଉଛି ବହିରଙ୍ଗା ଶକ୍ତି, ଗୋଟେ ତଟସ୍ଥା ଶକ୍ତି। ଆମେ ଭଗବାନଙ୍କ ତଟସ୍ଥା ଶକ୍ତି, ଆମେ ସବୁ ଜୀବଭୂତାଂ, ଆମେ ଜୀବ ସବୁ, ଆମେ ଭଗବାନଙ୍କ ତଟସ୍ଥା ଶକ୍ତି। ରାଧାରଣ ହେଉଛି ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି। ଭଗବାନଙ୍କର ଅନ୍ତରଙ୍ଗ ଶକ୍ତି ତିନି ପ୍ରକାର ରହିଛି। ଗୋଟେ ହେଉଛି ସତ୍, ଭଗବାନ ଆପଣ ଜାଣନ୍ତି କ'ଣ ସଚ୍ଚିଦାନନ୍ଦ ବିଗ୍ରହ, ସତ୍ ଚିତ୍ ଏବଂ ଆନନ୍ଦମୟ, ସତ୍ ହେଉଛି ସନ୍ଧିନୀ ଶକ୍ତି ଭଗବାନଙ୍କର, ସବୁବେଳ ପାଇଁ ରହୁଛନ୍ତି। ଏବଂ ଚିତ୍ ହେଉଛି ଜ୍ଞାନ, ଆପଣମାନେ ଯେଉଁ ଜ୍ଞାନ ପ୍ରାପ୍ତ ହେଉଛନ୍ତି, ସେ ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହେଉଛି। ଆମେ କହିଲୁ ସେଟା ପ୍ରଥମେ ଜ୍ଞାନ ସେ ଭଗବାନ ପ୍ରଦାନ କରିଛି। ଚିତ୍ ଶକ୍ତି ଭଗବାନଙ୍କର ସମ୍ବିତ ଶକ୍ତି, ସନ୍ଧିନୀ ସତ୍ ସଦସ୍ୟ ସନ୍ଧିନୀ ସମ୍ବିତ ଏବଂ ଆନନ୍ଦ ଆସେ ଲାହାଦିନୀ। ଲାହାଦିନୀ ଭଗବାନ ଆନନ୍ଦ ପ୍ରାପ୍ତ ହୁଅନ୍ତି ରାଧାରାଣୀଙ୍କ ଠାରୁ, ତେଣୁ ଲାହାଦିନୀ ଶକ୍ତି ରାଧାରାଣୀ। ସେ ରାଧାରାଣୀଙ୍କ ବିଷୟରେ ଆପଣ ତ ବହୁତ ଶୁଣିଲେଣି, ସବୁ ଶୁଣୁଛନ୍ତି। ଆଜି ଆମେ ଗୋଟେ କଥା କହିବା, ଏ କଥା କହି ବିଶ୍ରାମ ଆମକୁ ସମୟ ହେଇଯାଇଛି ବୋଧେ, କହିବା ନା ବିଶ୍ରାମ କଥା, ପାଞ୍ଚ ମିନିଟ କଥା କହିବା। ତେଣୁ ଯିଏ ରାଧାରାଣୀଙ୍କର ଏଭଳି ଭାବରେ ଶରୀର କିଭଳି ଭାବରେ ଆଜିର ଯେଉଁ ତିଥିରେ ସେ ଆସିଲେ, ତାଙ୍କର ଯେଉଁ ରହିଛି ଭଗବାନଙ୍କର ମହାଭାବ ଚିନ୍ତାମଣି ରାଧାର ସ୍ୱରୂପ, ଲଳିତାଦି ସଖ୍ୟତାର କାୟ ଗୃହ ରୂପ। ଲଳିତା ସଖୀ ତାକୁ ରହିଛନ୍ତି, ଅଷ୍ଟ ସଖୀ ରହିଛନ୍ତି ରାଧାରାଣୀ, ଆମର ଯେମିତି କୃଷ୍ଣଙ୍କର ଅଷ୍ଟ ସଖା ରହିଛନ୍ତି, ପ୍ରିୟ ସଖା ସେମାନେ ରାଧାରାଣୀଙ୍କର ସେଭଳି ଅଷ୍ଟ ସଖୀ ରହିଛନ୍ତି ଲଳିତାଦି ସଖୀ, ତାଙ୍କର କାୟ ଗୃହ ରୂପ। ରାଧା ପ୍ରତି କୃଷ୍ଣ ସ୍ନେହ ସୁଗନ୍ଧି ଉଦ୍ବର୍ତ୍ତନ, ତାତେ ଅତି ସୁଗନ୍ଧି ଦେହ ଉଜ୍ଜଳ ବରଣ। ରାଧାରାଣୀଙ୍କର ଏଭଳି ଭାବରେ ଶରୀର ହେଉଛି କିଭଳି ଭାବରେ, କୃଷ୍ଣ ସ୍ନେହ ସୁଗନ୍ଧି, କୃଷ୍ଣଙ୍କର ସ୍ନେହ, ସ୍ନେହ ବସ୍ତୁ ହେଉଛି, ଆମେ କହିଦେଉ ତ ସ୍ନେହ, କିନ୍ତୁ ସ୍ନେହ ହେଉଛି ବହୁତ ଉନ୍ନତ ବସ୍ତୁ, ଚୈତନ୍ୟ ଚରିତ୍ର ଆମକୁ ବର୍ଣ୍ଣନା କରାଯାଇଛି। ଯେଉଁମାନେ ପ୍ରାପ୍ତ ହେବେ, ପ୍ରେମକୁ ପ୍ରାପ୍ତ ହେବେ, ପ୍ରେମ କୃଷ୍ଣ ପ୍ରେମ ଯେଉଁମାନେ ପ୍ରାପ୍ତ ହେବେ, ତାର ଉନ୍ନତ ବସ୍ତୁ ହେଉଛି ସ୍ନେହ। ତାପରେ ସ୍ନେହ, ମାନ, ପ୍ରଣୟ, ରାଗ, ଅନୁରାଗ, ଭାବ, ମହାଭାବ, ଇଏ ହେଉଛି ରାଧାରାଣୀ ହେଉଛି କୃଷ୍ଣଙ୍କର ମହାଭାବ ପ୍ରକାଶ। ରାଧାରାଣୀ ହେଉଛି ସବୁବେଳେ ସେଇ ମହାଭାବରେ ଥାଆନ୍ତି, କୃଷ୍ଣଙ୍କର ମହାଭାବ ହେଉଛି ଜଗନ୍ନାଥ, ଆଜି ଆପଣ ଏଠି ଜଗନ୍ନାଥ ପୂଜିତ ହେଉଛନ୍ତି, କୃଷ୍ଣଙ୍କର ମହାଭାବ ପ୍ରକାଶ। ତେଣୁ ଏ ଯେଉଁ ରହିଛି, ଆମେ ଖାଲି ଗଦ୍ୟ ଆକାରରେ ସଂକ୍ଷେପରେ ଗୋଟିଏ ସବୁ କହିଦେଉଛୁ, ଆଉ ବହୁତ କଥା ରହିଛି, କିନ୍ତୁ ଆମେ ଖାଲି ଏତିକି ଗୋଟିଏ କଥା କହିବା ଯେ ଅନେକ ପ୍ରକାର ସୁଗନ୍ଧି ଦ୍ରବ୍ୟ ଏବଂ ବାସ ତୈଳରେ ନିର୍ମିତ ଏକ ପ୍ରଲେପକୁ ସୁଗନ୍ଧି ଉଦ୍ବର୍ତ୍ତନ କୁହାଯାଏ। ଆମେ ଯେଉଁ ବିଭିନ୍ନ ପ୍ରକାର ସେଣ୍ଟ ଲଗାଉଛେ, ରାଧାରାଣୀଙ୍କ ସେଣ୍ଟ ହେଉଛି କିଭଳି ଭାବରେ ଦେଖନ୍ତୁ ଶୁଣନ୍ତୁ, ଏହି ପ୍ରଲେପକୁ ସମଗ୍ର ଅଙ୍ଗରେ ଲେପନ କରାଯାଏ, ଏହାଫଳରେ ଶରୀରର ମଇଳା ଝାଳ ବହିବା ଦୂର ହୋଇଯାଏ, ଶରୀରର ଆଉ ମଇଳା ଝାଳ ଆସିବ ନାହିଁ ଏହି ପ୍ରଲେପ ଏଭଳି ଭାବରେ। ଶ୍ରୀମତୀ ରାଧାରାଣୀଙ୍କ ଦେହ ଆପେ ଆପେ ବାସଯୁକ୍ତ ଅଟେ, ରାଧାରାଣୀ ସେ ଭଗବାନଙ୍କର ଶକ୍ତି, ମାତ୍ର ତାଙ୍କ ଦେହରେ ଯେତେବେଳେ କୃଷ୍ଣଙ୍କର ସ୍ନେହ ରୂପକ ସୁଗନ୍ଧି ପ୍ରଲେପ ଲେପନ କରାଯାଏ, ସେତେବେଳେ ତାଙ୍କର ସମଗ୍ର ଦେହର ସୁଗନ୍ଧ ଦ୍ୱିଗଣିତ ହୁଏ ଏବଂ ଉଜ୍ଜଳ ଦିଶେ ରାଧାରାଣୀଙ୍କ ଶରୀର ଏଭଳି ଭାବରେ। କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କ ଦ୍ୱାରା ଶ୍ରୀମତୀ ରାଧାରାଣୀଙ୍କ ଦିବ୍ୟ ଶରୀରର ବର୍ଣ୍ଣନା ଏଇଠାରୁ ଆରମ୍ଭ ହୋଇଛି, ବହୁତ ଶ୍ଲୋକ ଅଛି, ଆମେ ଗୋଟିଏ ଶ୍ଲୋକ ହିଁ କହିଲେ ତାର ଭାବାର୍ଥ କେବଳ କହୁଛେ। ଏହି ବର୍ଣ୍ଣନା ଶ୍ରୀ ରଘୁନାଥ ଦାସ ଗୋସ୍ୱାମୀଙ୍କ ରଚିତ ପ୍ରେମ ବୋଜ ବରନ୍ଧ ନାମ ପୁସ୍ତକ ଆଧାରରେ ଲିଖିତ। 165-181 ଆପଣମାନେ ଯଦି ଦେଖିବେ ଚୈତନ୍ୟ ଚରିତ୍ରାମୃତ ମଧ୍ୟରେ ଏଇଟା ଅଷ୍ଟମ ପରିଚ୍ଛେଦ 165-181, ଏଇଟା ମହାପ୍ରଭୁ ରାୟ ରାମଚନ୍ଦ୍ରଙ୍କର ଶ୍ରବଣ କରିଥିଲେ, ଆପଣମାନେ ପଢ଼ିପାରିବେ। କବିରାଜ ଗୋସ୍ୱାମୀ ବର୍ଣ୍ଣନା ଏହି ପୁସ୍ତକ ଆଧାରରେ ଲିଖିତ, ମୂଳ ସଂସ୍କୃତ ଲେଖାର ଅନୁବାଦ ଶ୍ରୀ ଭକ୍ତିମୋହନ ଠାକୁର ନିମ୍ନଲିଖିତ ଭାବେ ବର୍ଣ୍ଣନା କରିଛନ୍ତି। ଏ କୃଷ୍ଣଙ୍କ ପ୍ରତି ଗୋପୀମାନଙ୍କ ପ୍ରେମ ଦିବ୍ୟ ଭାବ ବିବଳତାର ପୂର୍ଣ୍ଣ ଅଟେ, ଦିବ୍ୟ ଭାବ ବିବଳ କଥା, ଏହା ଏକ ଉଜ୍ଜଳ ରତ୍ନ ପରି ମନେ ହୁଏ ଏବଂ ଏପରି ଏକ ଦିବ୍ୟ ରତ୍ନ ଦ୍ୱାରା ଆଲୋକିତ ହୋଇ ରାଧାରାଣୀଙ୍କ ଅଙ୍ଗ ଅଧିକ ସୁଗନ୍ଧଯୁକ୍ତ ଏବଂ କୁଙ୍କୁମ ଚର୍ଚ୍ଚିତ ଦେଖାଯାଏ। ତାଙ୍କ ଦେହ ସକାଳେ କନ୍ୟାମୃତରେ, ଅପରାହ୍ନରେ ଯୌବନାମୃତରେ, ସନ୍ଧ୍ୟାରେ ପ୍ରଭାମୃତରେ ସ୍ନାତ ହୁଏ, ତାଙ୍କର ସ୍ନାନ ଏହିଭଳି ଭାବରେ ସ୍ନାତ ହୁଏ। ଏହି ପ୍ରକାର ସ୍ନାତ ହେବା ପରେ ତାଙ୍କର ଅଙ୍ଗ ଚିନ୍ତାମଣି ରତ୍ନ ସଦୃଶ ଉଜ୍ଜଳ ହୁଏ। ତାଙ୍କର ପରିଚ୍ଛଦ ଯେଉଁ ଡ୍ରେସ୍ ପିନ୍ଧନ୍ତି ବିଭିନ୍ନ ପ୍ରକାର ରେଶମ ଦ୍ରବ୍ୟରେ ନିର୍ମିତ, ଯାହା ତାଙ୍କର ସ୍ୱାଭାବିକ ଲଜ୍ଜାଶୀଳତା ସହ ତୁଳନୀୟ ଅଟେ। ତାଙ୍କ ଡ୍ରେସ୍, ତାଙ୍କ ବସ୍ତ୍ର ହେଉଛି ତାଙ୍କର ଲଜ୍ଜା, ସ୍ୱୟଂ ସୌନ୍ଦର୍ଯ୍ୟ ସହିତ ତୁଳନୀୟ କୁଙ୍କୁମ
ଏବଂ ମାଧୁର୍ଯ୍ୟ ପ୍ରେମ ସହିତ ତୁଳନୀୟ ଈଶ୍ୱତ କଳା କସ୍ତୁରୀରେ ସୁଶୋଭିତ ତାଙ୍କର ସୌନ୍ଦର୍ଯ୍ୟ ଅଧିକରୁ ଅଧିକ ବୃଦ୍ଧି ପାଏ। ଏହିପରି ଭାବରେ ତାଙ୍କର ଅଙ୍ଗ ବିଭିନ୍ନ ରଙ୍ଗରେ ସୁଶୋଭିତ ହୁଏ। କୁଙ୍କୁମ ଲାଲ ଅଟେ ଏବଂ କସ୍ତୁରୀ କଳା ରଙ୍ଗର ଅଟେ। ତାଙ୍କର ଅଳଙ୍କାରମାନ ଭାବ ଦୁର୍ବଳତାର ସ୍ୱାଭାବିକ ଲକ୍ଷଣ ଧାରଣ କରେ। ତାଙ୍କର ଅଳଙ୍କାର କରେ ତାଙ୍କର ଭାବ ଦୁର୍ବଳତା ଯଥା କମ୍ପ ଅଶ୍ରୁ ଆନନ୍ଦ ସ୍ତମ୍ଭୀଭୂତ ହେବା ସ୍ୱେଦ ସ୍ୱେର ଭଙ୍ଗ ଦେହ ଲାଲ ପଡ଼ିଯିବା ବାଚାଳତା ଏବଂ ନିର୍ଭେଦ ଭାବ ଏ ଅଷ୍ଟସାତ୍ତ୍ୱିକ ବିକାର। ରାଧାଣୀ ଜାଣିପାରିଲେନି କୃଷ୍ଣ ଜାଣିପାରିଲେନି ଶ୍ରୀ ରାଧା ପ୍ରଣାମୀ ମହିମା କି ଦୂଷଣ ବା ନୈବା। ସେଥିପାଇଁ ମହାପ୍ରଭୁ ଭଗବାନ କୃଷ୍ଣ ଆସିଲେ ମହାପ୍ରଭୁ ରୂପରେ। ଭଗବାନ ନିଜେ ଜାଣିପାରିଲେନି ରାଧାରାଣୀଙ୍କର କିଭଳି ରହିଛି ତାଙ୍କର ପ୍ରେମ କିଭଳି ଭାବରେ। ଏହିପରି ଭାବରେ ତାଙ୍କର ସମଗ୍ର ଅଙ୍ଗ ଏହି ନଅ ପ୍ରକାର ବିଭିନ୍ନ ରତ୍ନରେ ସୁଶୋଭିତ ଅଟେ। ଅଧିକନ୍ତୁ ତାଙ୍କର ଅଙ୍ଗର ଶୋଭା ତାଙ୍କର ଦିବ୍ୟ ଗୁଣ ବର୍ଜିତ ହୋଇଛି ଯାହା ତାଙ୍କ ଅଙ୍ଗରେ ଏକ ପୁଷ୍ପମାଳା ସଦୃଶ ଲମ୍ବି ଅଛି। ତାଙ୍କର ଅଙ୍ଗର ଶୋଭା ଏହି ପୁଷ୍ପମାଳା କୃଷ୍ଣଙ୍କ ଲାଗି ପ୍ରେମ ବିଭଳତାକୁ ଧୀରା ଏବଂ ଅଧୀରା କୁହାଯାଏ। ଏହି ପ୍ରକାର ବିଭଳତା ଶ୍ରୀମତୀ ରାଧାରାଣୀଙ୍କ ଅଙ୍ଗକୁ ଆଚ୍ଛାଦିତ କରିଥାଏ ଏବଂ ତାହା କର୍ପୂର ଦ୍ୱାରା ସୁଶୋଭିତ ହୋଇଥାଏ। କୃଷ୍ଣଙ୍କ ପ୍ରତି ତାଙ୍କର ଦିବ୍ୟ କ୍ରୋଧ ତାଙ୍କ ମସ୍ତକର କେଶ ବିନ୍ୟାସରେ ରହିଥାଏ। ରାଧା ତତ୍ତ୍ୱ ଏତେ ସହଜ କଥା ନୁହଁ। ଏବଂ ତାଙ୍କର ସୁନ୍ଦର କପାଳରେ ତାଙ୍କର ମହାନ ଭାଗ୍ୟର ତିଳକ ପ୍ରତିଭା ହୁଏ। ଶ୍ରୀମତୀ ରାଧାରାଣୀଙ୍କ କର୍ଣ୍ଣକୁଣ୍ଡଳ କୃଷ୍ଣଙ୍କ ପବିତ୍ର ନାମ ଏବଂ ତାଙ୍କ ନାମ ଓ ଯଶ ଗାନ ଅଟେ। ରାଧାରାଣୀଙ୍କ କର୍ଣ୍ଣକୁଣ୍ଡଳ ହେଉଛି ଏହିଭଳି ଭାବରେ ଭଗବାନ ନାମ ଏବଂ ଯଶ ଗାନ ହେଉଛି ସେଥିରେ। ତାଙ୍କର ଓଷ୍ଠ ଯୁଗଳ କୃଷ୍ଣଙ୍କ ପ୍ରତି ଭାବମିଷ୍ଟ ସ୍ନେହର ତାମ୍ବୁଳରେ ସତେତ ଲାଲ ବର୍ଣ୍ଣ ଧାରଣ କରେ। ତାମ୍ବୁଳ ପାନ ଚର୍ପଣ କରନ୍ତି ରାଧାରାଣୀ। ସେଇଟା ହେଉଛି କ'ଣ ନା କୃଷ୍ଣଙ୍କ ପ୍ରତି ଭାବମିଷ୍ଟ ସ୍ନେହ ଏଭଳି ଭାବରେ ଲାଲ ବର୍ଣ୍ଣ। ତାଙ୍କ ନେତ୍ରଦ୍ୱୟର ଚତୁର୍ଦ୍ଦିଗରେ ରହିଥିବା ଉଜ୍ଜଳ କୃଷ୍ଣଙ୍କ ପ୍ରତି ତାଙ୍କ ପ୍ରେମସିକ୍ତ କୌଶଳପୂର୍ଣ୍ଣ ବ୍ୟବହାର ଅଟେ। ପ୍ରେମସିକ୍ତ କୌଶଳପୂର୍ଣ୍ଣ ବ୍ୟବହାର ଏଭଳି ତାଙ୍କର ନେତ୍ରଦ୍ୱୟର ଚତୁର୍ଦ୍ଦିଗରେ ରହିଥିବା ଉଜ୍ଜଳତା। ତାଙ୍କ ଅମର ସୁଭାଷିତ କର୍ପୂର କୃଷ୍ଣଙ୍କ ପ୍ରତି ତାଙ୍କର ପରିହାସ ଏବଂ ମୃଦୁ ହାସ୍ୟ ଅଟେ। ହାସ୍ୟ ପରିହାସ ଚାଲିଛି ଭଗବାନ କୃଷ୍ଣ ଏବଂ ରାଧାରାଣୀଙ୍କ ଭିତରେ। ସେ ତାଙ୍କ ପ୍ରକୋଷ୍ଠରେ ଗୌରବଦ୍ଧ ସୁଗନ୍ଧରେ ଶୟନ କରନ୍ତି। ଗୌରବଦ୍ଧ ସୁଗନ୍ଧ ଏବଂ ଶଯ୍ୟାରେ ସାହିତ୍ୟ ଥିବା ଅବସ୍ଥାରେ ତାଙ୍କ ପ୍ରେମମୟୀ ଭାବ ଦୁର୍ବଳତାର ଦିବ୍ୟ ବୈଚିତ୍ର୍ୟ ବିରହର ମାଳାରେ ଏକ ରତ୍ନମୟ ପଦକ ସୃଷ୍ଟି କରେ। ବିରହରେ ରାଧାରାଣୀ ସବୁବେଳେ ବିରହରେ ରହିଥାନ୍ତି। 100 ବର୍ଷ ବିରହ ପାଇଥିଲେ ସେ ଅଭିଶାପ ରହିଥିଲା ଗୋଲୋକ କଥା ଗୋଲୋକ ଧାମର କଥା। 100 ବର୍ଷ କୃଷ୍ଣ ଯାଇଛନ୍ତି ଦୂରେଇକି ରହିଛନ୍ତି ବୃନ୍ଦାବନ ଯାଇଛନ୍ତି ମଥୁରା ମଥୁରାରୁ ଗଲେ ଦ୍ୱାରକା ଫେରିଲେ ନାହିଁ 100 ବର୍ଷ ପର୍ଯ୍ୟନ୍ତ କାରଣ ସେ ଅଭିଶାପ ପ୍ରାପ୍ତ ହୋଇଥିଲେ ରାଧାରାଣୀ ଯେଉଁ କଥା ରହିଛି ସୀତାମ ଅଭିଶାପ ଦେଇଥିଲେ। ତାଙ୍କର ଦିବ୍ୟ ବକ୍ଷୋଜ କୃଷ୍ଣଙ୍କ ପ୍ରତି ସ୍ନେହ ଓ କ୍ରୋଧ ରୂପକ ଶାଢ଼ୀ ଦ୍ୱାରା ଆବୃତ। ତାଙ୍କର କଚ୍ଛପି ବୀଣା ନାମକ ଏକ ତାର ଯନ୍ତ୍ର ଅଛି ଯାହା ତାଙ୍କର ଯଶ ଏବଂ ସୌଭାଗ୍ୟ ଅଟେ। ଏହା ଅନ୍ୟ ଗୋପୀମାନଙ୍କ ମୁଖ ଓ ବକ୍ଷୋଜକୁ ପ୍ରକୃତରେ ଶୁଷ୍କ କରିଦିଏ। ସେ ସର୍ବଦା ତାଙ୍କର ଏକ ଗୋପୀ ସଖୀଙ୍କ ସ୍କନ୍ଧରେ ହସ୍ତସ୍ଥାପନ କରନ୍ତି ଯିଏ ତାଙ୍କର ଯୌବନଦୀପ୍ତ ସୌନ୍ଦର୍ଯ୍ୟ ସହ ତୁଳନୀୟ ଅଟେ। ଶ୍ରୀମତୀ ରାଧାରାଣୀ ଏତେ ଚିନ୍ମୟ ସମ୍ପଦ ବିଶିଷ୍ଟ ହେଲେ ମଧ୍ୟ କୃଷ୍ଣରୂପୀ କନ୍ଦର୍ପ ଦ୍ୱାରା ମୋହିତ ଅଟନ୍ତି। କୃଷ୍ଣରୂପ କନ୍ଦର୍ପ ଦ୍ୱାରା ମୋହିତ ଅଟନ୍ତି। ଏହିପରି ଭାବରେ ସେ ପରାଜୟ ବରଣ କରନ୍ତି। ଶ୍ରୀ ରଘୁନାଥ ଦାସ ଗୋସ୍ୱାମୀ ଦନ୍ତରେ ଶୁଣ ଧରି ଶ୍ରୀମତୀ ରାଧାରାଣୀଙ୍କୁ ତାଙ୍କର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛନ୍ତି। ବାସ୍ତବରେ ସେ ପ୍ରାର୍ଥନା କରିଛନ୍ତି ହେ ଗାନ୍ଧର୍ବିକା ଶ୍ରୀମତୀ ରାଧାରାଣୀ ଭଗବାନ କୃଷ୍ଣ ଯେପରି ଆତ୍ମସମର୍ପଣ କରିଥିବା ବ୍ୟକ୍ତିକୁ କଦାପି ପ୍ରତ୍ୟାଖ୍ୟାନ କରନ୍ତି ନାହିଁ ଆପଣ ମୋତେ ସେହିପରି ଦୟାକରି ପ୍ରତ୍ୟାଖ୍ୟାନ କରନ୍ତୁ ନାହିଁ। କବିରାଜ ଗୋସ୍ୱାମୀ ଉଦ୍ଧାର କରିଥିବା ପ୍ରେମାମ୍ବୋଜ ମରନ୍ଦରେ ଏହା ଏକ ସାରାଂଶ ଅନୁବାଦ ଅଟେ। ଆମେ ସାରାଂଶ କଥା କହିଲେ ଆମ କଥା କିଛି ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ପ୍ରଶ୍ନ ଅଛି ବା ଡାଉଟ୍ ଅଛି ବା ଆମେ କିଛି ଭୁଲ କହିଲେ ଆମକୁ ସଂଶୋଧନ କରିପାରନ୍ତି ନହେଲେ ଆମ କଥାକୁ ବିଶ୍ରାମ ଦେବା। ଜୟ ରାଧାରାଣୀ କି ରାଧାଷ୍ଟମୀ ତିଥି ମହାମହୋତ୍ସବ କି ଶ୍ରୀ ଗୋପାଳ ମହାରାଜ କି ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌରଭାକୃନ୍ଦ କି ତାଇ ଗୋପମାନନ୍ଦେ। ଥ୍ୟାଙ୍କ ୟୁ ଭେରି ମଚ୍।